ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ପ୍ରାୟ 7,616 କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ଆସନ୍ତାକାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ବାରାଣସୀରେ ତାଙ୍କ ମରିସସ୍ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପକ୍ଷୀୟ ଆଲୋଚନା। ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସୂଚନା, ତାଙ୍କ ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ଭାରତ ଏକ ସମୟ ପରୀକ୍ଷିତ ବିଶ୍ୱସ୍ତ ଭାଗିଦାରୀ ଭାବେ ଦାୟିତ୍ୱ ନିର୍ବାହ କରିଆସିଛି। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଆଜି ରାତି 8ଟାରେ ଭେଟିବ ସଂଯୁକ୍ତ ଆରବ ଏମିରେଟ୍ସକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ପ୍ରାୟ 7,616 କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଜିର କ୍ୟାବିନେଟ୍ ବୈଠକରେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରେଳ ସେକ୍ସନ୍ ଅନ୍ତର୍ଗତ 177 କିଲୋମିଟର ଦୀର୍ଘ ଭାଗଲପୁର ଡୁମ୍କା ରାମପୁରହାଟ ଏକକ ରେଳ ଲାଇନ୍କୁ ଦୋହରୀକରଣ କରାଯିବ। ଏହାଦ୍ୱାରା ଗମନାଗମନ ସୁବିଧା ହେବା ସହିତ ଭାରତୀୟ ରେଳବାଇର ସେବା କ୍ଷମତା ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଭାଗଲପୁର ଦୁମକା ରାମପୁରହାଟ ଡବଲିଂ 3,169 କରୋଡ଼ ରୁପିଜ କା ପ୍ରୋଜେକ୍ଟ ହେ। ୟେ ପ୍ରୋଜେକ୍ଟ ବିହାର ଝାଡ଼ଖଣ୍ଡ ଓ ବେଙ୍ଗଲ କୁ ଯୋଡ଼ନେ ବାଲା ଏକ ବହୁତ ଇମ୍ପୋର୍ଟାଣ୍ଟ ପ୍ରୋଜେକ୍ଟ ହେ। ଅଭି ଯୋ ମ୍ୟାକ୍ସିମମ ଟ୍ରେନ୍ସ ଜାତି ହେ ଓ ଭାଗଲପୁର ସେ ମାଲଦା ଟାଉନ ହୋତେ ହୁଏ ରାମପୁରହାଟ ହାଓଡ଼ା କି ତରଫ ଜାତି ହେ। ଇସ ଡବଲିଂ କେ ବାଦ ମେ ଭାଗଲପୁର ସେ ଦୁମକା और उससे सीधा रामपुरहाट की तरफ गाड़ियां काफी जा सकेगी। और बहुत बड़े जो तीर्थ स्थल है देवघर, उस धाम को भी जोड़ता है ये। और एक तरीके से साउथ बिहार को जो बड़ी कनेक्टिविटी चाहिए होती है टुवर्ड्स कलकत्ता, टुवर्ड्स साउथ, वो कनेक्टिविटी इस प्रोजेक्ट से मिलती है।
ଏହି ପ୍ରକଳ୍ପ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବଭାରତ ଗଠନ ସମ୍ପର୍କିତ ଦୂରଦୃଷ୍ଟିକୁ ସାକାର କରିବା ଲାଗି ସମ୍ପୃକ୍ତ ଅଞ୍ଚଳର ସମନ୍ୱିତ ବିକାଶ ସହିତ ଆତ୍ମନିଯୁକ୍ତିର ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ବିହାରର ମୋକାମା ମୁଙ୍ଗର ସେକ୍ସନ୍ ଅନ୍ତର୍ଗତ ବକ୍ସାର ଭାଗଲପୁର କରିଡରକୁ 4 ଲେନ୍ କରାଯିବ। 82ରୁ ଉର୍ଦ୍ଧ୍ୱ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ଲାଗି ପ୍ରାୟ 4,447 କୋଟି ଟଙ୍କାର ବ୍ୟୟଟକଳ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ମୋକାମା, ବାରାହିଆ, ଲଖିସାରାଇ, ଜମଲପୁର, ମୁଙ୍ଗେର ଆଦି ସହରକୁ ଭାଗଲପୁର ସହିତ ସଂଯୋଗ କରାଯାଇପାରିବ। ଏହାଛଡ଼ା ଏହି ପ୍ରକଳ୍ପ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ମୋକାମା ସେ ମୁଙ୍ଗେର 4 ଲେନିଂ, ୟେ ବେସିକାଲି ବକ୍ସର ସେ ଭାଗଲପୁର ଯୋ କରିଡୋର ହେ ଉସ କରିଡୋର କା ସେକ୍ସନ ହେ। ଇସକା ଇନଭେଷ୍ଟମେଣ୍ଟ ହୋଗା 4,447 କରୋଡ। ବିହାର ମେ ଅଗର ଆପ ଦେଖତେ ହୈ ଗଙ୍ଗା ଜୀ କେ ସାଉଥ ମେ ୟେ ପୁରା କା ପୁରା କରିଡୋର ହେ। ଦକ୍ଷିଣୀ ବିହାର କା ଏକ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ହେ ୟେ। ଆଜ ଯୋ अप्रूव हुआ है ये मोकामा से मुंगेर तक का सेक्शन 82 किलोमीटर का। ओवरऑल 1 घंटे का ट्रेवल टाइम बचेगा इस प्रोजेक्ट के कारण।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଗତକାଲିଠାରୁ 8ଦିନିଆ ଭାରତ ଗସ୍ତରେ ଆସିଥିବା ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହିତ ଶ୍ରୀ ମୋଦି ବାରାଣସୀଠାରେ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହି ଆଲୋଚନା ସମୟରେ ଉଭୟ ନେତା ବିକାଶ ସହଭାଗିତା ଏବଂ କ୍ଷମତା ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେଇ ସହଯୋଗର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଭିତ୍ତିଭୂମି ସହିତ ନବୀକରଣଯୋଗ୍ୟ ଶକ୍ତି, ଡିଜିଟାଲ ସାଧାରଣ ଭିତ୍ତିଭୂମି ଏବଂ ନୀଳ ଅର୍ଥନୀତି ଭଳି ବିଭିନ୍ନ ସମ୍ଭାବ୍ୟ କ୍ଷେତ୍ରରେ ସହଯୋଗକୁ କିଭଳି ସମ୍ପ୍ରସାରିତ କରାଯାଇପାରିବ ସେ ଦିଗରେ ଆଲୋଚନା କରିବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଡେରାଡୁନ୍ ଗସ୍ତ କରି ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ନିରୀକ୍ଷଣ କରିବେ। ପରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ କହିଛନ୍ତି, ତାଙ୍କ ଦେଶର ସାମାଜିକ ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ଅଗ୍ରଗତିରେ ଭାରତ ଏକ ସମୟ ପରୀକ୍ଷିତ ବିଶ୍ୱସ୍ତ ଭାଗିଦାରୀ ଭାବେ ରହିଆସିଛି। ଆଜି ମୁମ୍ବାଇଠାରେ ଅନୁଷ୍ଠିତ ଭାରତ ମରିସସ୍ ବ୍ୟବସାୟିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଭାରତକୁ ମରିସସ୍ର ଏକ ଅଗ୍ରଣୀ ବ୍ୟବସାୟିକ ଭାଗିଦାରୀ ତଥା ତୃତୀୟ ସର୍ବବୃହତ୍ ରପ୍ତାନୀକାରୀ ଦେଶ ଭାବେ ଅଭିହିତ କରି ଶ୍ରୀ ରାମଗୁଲାମ କହିଛନ୍ତି, ଆପୋଷ ସମ୍ମାନ, ବନ୍ଧୁତ୍ୱ ଓ ବିଶ୍ୱାସ ଉପରେ ଆଧାରିତ ଭାରତ ସହ ତାଙ୍କ ଦେଶର ସମ୍ପର୍କ, ବିଶେଷକରି ଅର୍ଥନୈତିକ କାରବାର କ୍ରମଶଃ ସୁଦୃଢ଼ ହେବାରେ ଲାଗିଛି। ବର୍ତ୍ତମାନ ମରିସସ୍ ଭାରତକୁ ପ୍ରାୟ ବାର୍ଷିକ 5 କୋଟି ଆମେରିକୀୟ ଡଲାର ପରିମାଣର ରପ୍ତାନୀ କରୁଛି। ଆଗାମୀ ଦିନରେ ଏହି ପରିମାଣ ଦ୍ୱିଗୁଣିତ ହେବ ବୋଲି ଶ୍ରୀ ରାମଗୁଲାମ ଆଶାବ୍ୟକ୍ତ କରିଛନ୍ତି। ମରିସସ୍କୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯିବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, ଭାରତ, ଆଫ୍ରିକା ଓ ମରିସସ୍ ମଧ୍ୟରେ ତ୍ରିପାକ୍ଷିକ ସହଯୋଗ ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହୋଇପାରିବ। ବିଭିନ୍ନ ବୈଶ୍ୱିକ ପରିସ୍ଥିତି ସତ୍ତ୍ୱେ ଭାରତ ମରିସସ୍ ମଧ୍ୟରେ ଥିବା ସମ୍ପର୍କ କ୍ରମଶଃ ସଶକ୍ତ ହେବାରେ ଲାଗିଛି ବୋଲି ଶ୍ରୀ ରାମଗୁଲାମ ମତବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜୋନାସ୍ ଗର୍ ଷ୍ଟୋର୍ ନରୱେର ପ୍ରଧାନମନ୍ତ୍ରୀ ରୂପେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାରତ ନରୱେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଶ୍ରୀ ଷ୍ଟୋର୍ଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଜି ନୂଆଦିଲ୍ଲୀଠାରେ ସଂଯୁକ୍ତ ଆରବ ଏମିରେଟ୍ସର ଆନ୍ତର୍ଜାତିକ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ବିଶେଷକରି ରାଜନୈତିକ, ବ୍ୟବସାୟ ଓ ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା, ସଂସ୍କୃତି ଓ ଜନସମ୍ପର୍କ ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଆଦି ପ୍ରସଙ୍ଗ ସ୍ଥାନ ପାଇଛି। ଏତଦ୍ବ୍ୟତୀତ ଭାରତ ୟୁଏଇ ସମନ୍ୱିତ ରଣନୀତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ଅବସରରେ ସମୀକ୍ଷା କରାଯାଇଛି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ଉଭୟ ମତ ବିନିମୟ କରିଛନ୍ତି। ଭାରତ ୟୁଏଇ ମଧ୍ୟରେ 2024-25 ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର $100 ବିଲିୟନ୍ ଉର୍ଦ୍ଧ୍ୱ ପରିମାଣରୁ ହୋଇଥିବା ଏହି ବୈଠକରୁ ସୂଚନା ମିଳିଛି। ଭାରତ ୟୁରୋପୀୟ ସଂଘ ଆତଙ୍କବାଦ ନିରୋଧୀ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର 25ତମ ବୈଠକ ବ୍ରୁସେଲ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆତଙ୍କବାଦ ନିରୋଧୀ ବିଭାଗର ଯୁଗ୍ମ ସଚିବ କେ.ଡି. ଦେୱାଲ ଏବଂ ୟୁରୋପୀୟ ସଂଘର ପ୍ରତିରକ୍ଷା ଓ ସୁରକ୍ଷା ନୀତିର ନିର୍ଦ୍ଦେଶକ ମ୍ୟାଜିକ୍ ଷ୍ଟ୍ରାଟେଜିକ୍ ଏହି ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଉଭୟ ପକ୍ଷ ଗତ ଏପ୍ରିଲ 22 ହୋଇଥିବା ପହଲଗାମ୍ ସନ୍ତାସବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ, ଏଥିଲାଗି ପାଣ୍ଠି ଯୋଗାଣ ଏବଂ ସୀମାପାର ଆତଙ୍କବାଦକୁ ପ୍ରତିହତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ବର୍ଣ୍ଣନା ପରିବର୍ତ୍ତନ କରିବା। ଗତବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2003 ଏହି ଦିବସ ପାଳନ କରାଯାଉଛି। ଛାତ୍ର ଆତ୍ମହତ୍ୟା ଘଟଣାକୁ ମୁକାବିଲା କରିବା ତଥା ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଜନସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ନେଭର ଆଲୋନ୍ ନାମକ ଏକ କୃତ୍ରିମ ବୁଦ୍ଧିମତା ଆଧାରିତ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ କରାଯାଇଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଉପଲବ୍ଧ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ଯେକୌଣସି ସମୟରେ ଭର୍ଚୁଆଲ ଏବଂ ଅଫ୍ଲାଇନ୍ ପରାମର୍ଶ ପ୍ରଦାନ କରାଯିବାର ସୁବିଧା ରହିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଏବଂ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆଜି ସେଠାରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି। ଗତକାଲି ସେବାଷ୍ଟିନ୍ ଲୋକର୍ଣ୍ଣଙ୍କୁ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି କରିବା ପରଠାରୁ ଏହି ପ୍ରତିବାଦ ଆରମ୍ଭ ହୋଇଛି। ହଜାର ହଜାର ଲୋକ ରାଜପଥରେ ବ୍ଲକ୍ ଏଭ୍ରିଥିଙ୍ଗ୍ ଅଭିଯାନ ସମ୍ପର୍କିତ ବ୍ୟାନର ଧରି ପ୍ରତିବାଦ କରୁଥିବା ବେଳେ 200 ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଏସିଆ କପ୍ ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର 17 ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ରାତି 8 ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜକ ସଂଯୁକ୍ତ ଆରବ ଏମିରେଟ୍ ସହିତ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଆଫଗାନିସ୍ତାନ ହଂକଂକୁ 94 ପରାସ୍ତ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ପ୍ରାୟ 7,616 କୋଟି ମୂଲ୍ୟର ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ଆସନ୍ତାକାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ବାରାଣସୀରେ ତାଙ୍କ ମରିସସ୍ ପ୍ରତିପକ୍ଷଙ୍କ ସହ କରିବେ ଦୁଇପକ୍ଷ ଆଲୋଚନା। ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସୂଚନା, ତାଙ୍କ ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ଭାରତ ଏକ ସମୟ ପରୀକ୍ଷିତ ବିଶ୍ୱସ୍ତ ଭାଗିଦାରୀ ଭାବେ ଦାୟିତ୍ୱ ନିର୍ବାହ କରିଆସିଛି ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଆଜି ରାତି 8:00ରେ ଭେଟିବ ସଂଯୁକ୍ତ ଆରବ ଏମିରେଟ୍ସକୁ। ସମ୍ବାଦ ଶେଷ ହେଲା।